ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଦେଶ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଅର୍ପଣ କରୁଛି ଶ୍ରଦ୍ଧାଞ୍ଜଳି. ମୁମ୍ବାଇଠାରେ ଏଷ୍ଟିମେଟ୍ କମିଟିର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ଲୋକସଭା ବାଚସ୍ପତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ଉପରେ ପର୍ଯ୍ୟବସିତ ପୁସ୍ତକ ଉନ୍ମୋଚନ କରିବେ ପ୍ରତିରକ୍ଷା ମନ୍ତ୍ରୀ. ଆମେରିକାର ଆକ୍ରମଣ ପରେ ତୈଳ ଏବଂ ଗ୍ୟାସ୍ ରପ୍ତାନୀ ହେଉଥିବା ହର୍ମୁଜ୍ ଚ୍ୟାନେଲ୍କୁ ବନ୍ଦ କରିବା ଲାଗି ଇରାନ୍ର ନିଷ୍ପତ୍ତି ଏବଂ ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ଉପନିର୍ବାଚନର ଭୋଟ୍ ଗଣତି ଜାରି. ଦେଶ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 72ତମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ସେ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅତୁଳନୀୟ ସାହସ ଓ ପ୍ରୟାସ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ର ନିର୍ମାଣରେ ତାଙ୍କର ଅମୂଲ୍ୟ ଅବଦାନକୁ ସର୍ବଦା ସ୍ମରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନୂଆଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି।
तुष्टीकरण की नीति के कारण जम्मू कश्मीर को जो स्पेशल स्टेटस दिया गया था उसका विरोध डॉक्टर श्यामा प्रसाद मुखर्जी ने किया। एक नियम रहेगा, एक कानून रहेगा और इस बात को लेते हुए उन्होंने उसको अस्वीकार किया। श्रीनगर के जेल में 23 जून आज के दिन 72 साल पहले उनका रहस्यमय तरीके से निधन हो गया।
ଶ୍ରୀ ନଡ୍ଡା କହିଛନ୍ତି, ଡକ୍ଟର ମୁଖାର୍ଜୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସଂସ୍କାରକ ଥିଲେ। ଜାମ୍ମୁ କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତାକୁ ସେ ବିରୋଧ କରିଥିଲେ। 1953 ମସିହା ଆଜିର ଦିନରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରୀନଗର ଜେଲ୍ରେ ରହସ୍ୟମୟ ପରିସ୍ଥିତିରେ ଦେହାନ୍ତ ହୋଇଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ମୁମ୍ବାଇରେ ଆରମ୍ଭ ହୋଇଥିବା ସଂସଦ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାଗୁଡ଼ିକର ଏଷ୍ଟିମେଟ୍ କମିଟିର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ପ୍ରଶାସନିକ ଦକ୍ଷତା, ଅର୍ଥନୈତିକ ଅଭିବୃଦ୍ଧି, ବଜେଟ୍ ପ୍ରସ୍ତାବଗୁଡ଼ିକର କାର୍ଯ୍ୟାନ୍ୱୟନ ସମୀକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଏହି ବୈଠକରେ ମତ ବିନିମୟ ହେବ। ଏଷ୍ଟିମେଟ୍ କମିଟି କାର୍ଯ୍ୟକାରିତାର 75ତମ ବର୍ଷ ପାଳନ ଅବସରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଆକଳନ କମିଟିର ଅଧ୍ୟକ୍ଷମାନଙ୍କ ଏହି ସମ୍ମିଳନୀ ଆର୍ଥିକ ଶୃଙ୍ଖଳା ଏବଂ ସାଂଗଠନିକ ସମନ୍ୱୟ ପ୍ରତି ସାମୁହିକ ପ୍ରତିବଦ୍ଧତାର ପ୍ରତୀକ। ଏହି ସମ୍ମିଳନୀରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ସମେତ ସମସ୍ତ ଏଷ୍ଟିମେଟ୍ କମିଟିର ସଦସ୍ୟ ଅଂଶଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଅଜିତ ପାୱାର, ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନରୱେକର ଏବଂ ସଂସଦ ଏଷ୍ଟିମେଟ୍ କମିଟିର ଅଧ୍ୟକ୍ଷ ଡକ୍ଟର ସଞ୍ଜୟ ଜୟସ୍ୱାଲ ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ଉପରେ ପର୍ଯ୍ୟବସିତ ପୁସ୍ତକ ୱିଙ୍ଗସ୍ ଟୁ ଆୱାର ହୋପ୍ସର ଦ୍ୱିତୀୟ ଭାଗକୁ ଉନ୍ମୋଚନ କରିବେ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସିଂ ଏହି ପୁସ୍ତକକୁ ଉନ୍ମୋଚନ କରିବେ। ରାଷ୍ଟ୍ରପତିଙ୍କ ଦ୍ୱିତୀୟ ବର୍ଷ କାର୍ଯ୍ୟକାଳରେ 51ଟି ଭାଷଣ ଏହି ପୁସ୍ତକରେ ସ୍ଥାନିତ ହୋଇଛି। ରାଷ୍ଟ୍ରପତି ମୁର୍ମୁଙ୍କ ଦୃଷ୍ଟିକୋଣ, ଦର୍ଶନ ଏବଂ ପ୍ରାଥମିକତାକୁ ପୁସ୍ତକରେ ପ୍ରାଧାନ୍ୟ ଦିଆଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପୁସ୍ତକଟି ଇ ସଂସ୍କରଣ ସହିତ ହିନ୍ଦୀ ଏବଂ ଇଂରାଜୀ ଉଭୟ ଭାଷାରେ ଉନ୍ମୋଚନ ହେବ। କନିଷ୍କ ବିସ୍ଫୋରଣର ଆଜି 40ତମ ବାର୍ଷିକୀରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 1985 ମସିହା ଆଜିର ଦିନରେ କାନାଡାରୁ ମଣ୍ଟ୍ରିଲ, ଲଣ୍ଡନ ଏବଂ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏୟାର ଇଣ୍ଡିଆ ବିମାନ 182ରେ କାନାଡା ଭିତ୍ତିକ ଖଲିସ୍ତାନ ଆତଙ୍କବାଦୀଙ୍କ ଦ୍ୱାରା ମଝି ଆକାଶରେ ବିସ୍ଫୋରଣ କରାଯାଇଥିଲା। ଏଥିରେ କାନାଡା ଏବଂ ଅନ୍ୟାନ୍ୟ ବିଦେଶୀ ନାଗରିକଙ୍କ ସମେତ 329 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ଅନେକ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ଡକ୍ଟର ଜୟଶଙ୍କର ଏହି ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟକଳାପ ଭାବେ ବର୍ଣ୍ଣନା କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆୟାରଲ୍ୟାଣ୍ଡ ଗସ୍ତ କରିଛନ୍ତି, ଯେଉଁଠାରେ ଆୟାରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାଇକେଲ୍ ମାର୍ଟିନ୍ ଏବଂ କାନାଡାର ଜନସୁରକ୍ଷା ମନ୍ତ୍ରୀ ଗ୍ୟାରି ଆନନ୍ଦ ସାଙ୍ଗାରିଙ୍କ ସହ କର୍କର ଆକିସ୍ତା ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏହି ପ୍ରତିନିଧି ମଣ୍ଡଳୀରେ ବିଜେପି ନେତା ତରୁଣ ଚୁଗ୍ ଏବଂ ବିଭିନ୍ନ ରାଜ୍ୟର ବିଧାୟକମାନେ ସାମିଲ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଥିବାରୁ ପରିସ୍ଥିତି ଗମ୍ଭୀର ରହିଛି। ଇରାନ ଉପରେ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଆମେରିକା ଯୋଗଦେବା ପରେ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମିନି କହିଛନ୍ତି ଇସ୍ରାଏଲ ଉପରେ ଆକ୍ରମଣ ଜାରି ରହିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଖାମିନି କହିଛନ୍ତି ଇସ୍ରାଏଲ ଏହି ଆକ୍ରମଣ ପାଇଁ ଦାୟୀ। ପୂର୍ବରୁ ଇରାନ ସଂସଦ ସର୍ବସମ୍ମତିକ୍ରମେ ତୈଳ ଏବଂ ଗ୍ୟାସ୍ ପରିବହନ ମାର୍ଗ ହର୍ମୁଜ୍ ଚ୍ୟାନେଲ୍କୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛି। ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକ ଉପରେ ଆମେରିକାର ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି। ହର୍ମୁଜ୍ ଚ୍ୟାନେଲ୍ ଦେଇ ବିଶ୍ୱର 20% ଅଧିକ ତୈଳ ଏବଂ ଗ୍ୟାସ୍ ରପ୍ତାନୀ କରାଯାଇଥାଏ। ଏହି ଅବରୋଧ ଜାରି ରହିଲେ ବ୍ୟାରେଲ୍ ପିଛା ତୈଳ ମୂଲ୍ୟ 100 ଆମେରିକୀୟ ଡଲାର ଅତିକ୍ରମ କରିବ। ଅନ୍ୟପକ୍ଷରେ ଆମେରିକୀୟ ସେନାବାହିନୀ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ହର୍ମୁଜ୍ ଚ୍ୟାନେଲ୍ ଖୋଲା ରଖିବା ପାଇଁ ଆମେରିକା ସାମରିକ ଚାପ ପ୍ରୟୋଗ ଲାଗି ପ୍ରସ୍ତୁତ ହେଉଥିବା କୁହାଯାଇଛି। ଇତିମଧ୍ୟରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାହୁଚି ଆଲୋଚନା ପାଇଁ ମସ୍କୋରେ ପହଞ୍ଚିଛନ୍ତି। ଆମେରିକାର ଆକ୍ରମଣ ପରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ଇରାନ ଇସ୍ରାଏଲ୍ ସଂଘର୍ଷ ଓ ପରମାଣୁ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ଘଟଣାରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରେସ୍ ତୁରନ୍ତ ପଦକ୍ଷେପ ନେବା ପାଇଁ ଆହ୍ୱାନ ଦେଇଛନ୍ତି। ଅନୁଷ୍ଠିତ ସୁରକ୍ଷା ପରିଷଦ ବୈଠକରେ ରୁଷ ଏବଂ ଚୀନ୍ ପକ୍ଷରୁ ନିଃସର୍ତ୍ତ ଯୁଦ୍ଧବିରତି ଲାଗି ପ୍ରସ୍ତାବ ଦିଆଯାଇଛି। ପରିଷଦରେ ଇରାନର ପ୍ରତିନିଧି ଆମିର ସଇଦ୍ ଇରାଭାନି କହିଛନ୍ତି ଆମେରିକାର ଆକ୍ରମଣ ବିରୁଦ୍ଧରେ ଇରାନର ନିଜର ସୁରକ୍ଷା କରିବାର ଅଧିକାର ରହିଛି। ଇସ୍ରାଏଲ୍ର ପ୍ରତିନିଧି ଡାନି ଡାନନ୍ କହିଛନ୍ତି ଆମେରିକାର ଆକ୍ରମଣ ବିଶ୍ୱକୁ ସୁରକ୍ଷିତ ରଖିବା କ୍ଷେତ୍ରରେ ଏକ ସକାରାତ୍ମକ ପଦକ୍ଷେପ। ରୁଷ ରାଷ୍ଟ୍ରଦୂତ ଭାସିଲି ନୋବେଞ୍ଜିଆ କହିଛନ୍ତି ଆମେରିକା କୂଟନୀତିରେ ଆଗ୍ରହ ପ୍ରକାଶ କରୁନଥିବା ଏହି ଆକ୍ରମଣ ଦ୍ୱାରା ସ୍ୱଷ୍ଟ ହୋଇଛି। ଇସ୍ରାଏଲ୍ରେ ଥିବା ଶ୍ରୀଲଙ୍କାର ନାଗରିକମାନଙ୍କୁ ନିଜ ଦେଶକୁ ଫେରିବା ଲାଗି ଭାରତ ସହାୟତା କରିବ ବୋଲି ଜଣାପଡ଼ିଛି। ଓମାନରୁ ନୂଆଦିଲ୍ଲୀ ଫେରିବାକୁ ଚାହୁଁଥିବା ଶ୍ରୀଲଙ୍କା ନାଗରିକମାନଙ୍କୁ ଭାରତୀୟ ବିମାନରେ ଅଣାଯିବ। ତେଲ୍ ଆଭିଭ୍ରୁ ଓମାନକୁ ମାଗଣା ପରିବହନ ଏବଂ ପରବର୍ତ୍ତୀ ବିମାନ ସେବା ମଧ୍ୟ ଯୋଗାଇ ଦିଆଯିବ। ତେବେ ନୂଆଦିଲ୍ଲୀରୁ କଲମ୍ବୋକୁ ଯାତ୍ରୀମାନଙ୍କୁ ଟିକେଟ୍ କ୍ରୟ କରିବାକୁ ପଡ଼ିବ। ଆଜି ଏବଂ ଆସନ୍ତାକାଲି ଇସ୍ରାଏଲ୍ରେ ଥିବା ଶ୍ରୀଲଙ୍କା ଦୂତାବାସରେ ଏଥିଲାଗି ପଞ୍ଜୀକରଣ କରିବା ନିମନ୍ତେ ସୂଚନା ଦିଆଯାଇଛି। ଇସ୍ରାଏଲ୍ରେ ଅବସ୍ଥାପିତ ଶ୍ରୀଲଙ୍କାର ରାଷ୍ଟ୍ରଦୂତ ନିମାଲ ବାନ୍ଦାରା ସେଠାରେ ରହୁଥିବା ଶ୍ରୀଲଙ୍କା ନାଗରିକମାନଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଇସ୍ରାଏଲ୍ ସେନା ସହ ଆମେରିକା ସାମିଲ ହୋଇଥିବାରୁ ଆଗାମୀ ଦିନରେ ଆକ୍ରମଣ ଆହୁରି ତୀବ୍ରତର ହେବା ନେଇ ଅନୁମାନ କରାଯାଉଛି। ଭାରତ ଅପରେସନ୍ ସିନ୍ଧୁ ଅଧୀନରେ ଇରାନରେ ଫସି ରହିଥିବା ନେପାଳ ଓ ଶ୍ରୀଲଙ୍କାର ନାଗରିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। 4 ରାଜ୍ୟର 5 ବିଧାନସଭା ଆସନ ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି। ଗୁଜରାଟରେ ବିଶାବାଦର ଏବଂ କାଡ଼ି ଆସନ ପାଇଁ ଭୋଟ୍ ଗଣତି ଚାଲିଛି। କେରଳର ନିଲାମ୍ବୁର ଆସନ, ପଶ୍ଚିମବଙ୍ଗର କାଳିଗଞ୍ଜ ଏବଂ ପଞ୍ଜାବର ଲୁଧିଆନା ପଶ୍ଚିମ ପାଇଁ ଭୋଟ୍ ଗଣନା କରାଯାଉଛି। ଚଳିତ ମାସ 19 ଏହି ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ଲୁଧିଆନା ପଶ୍ଚିମ ବିଧାନସଭା ପାଇଁ ଭୋଟ୍ ଗଣତି ଖାଲସା କଲେଜ ଫର୍ ୱିମେନ୍ରେ ଅନୁଷ୍ଠିତ ହେଉଛି। ଏଥିରେ 14 ଭୋଟ୍ ଗଣତି ହେବ। ସାଧାରଣ ପର୍ଯ୍ୟବେକ୍ଷକ ରାଜୀବ କୁମାର ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ହିମାଂଶୁ ଜୈନ ଭୋଟ୍ ଗଣତିକୁ ଯାଞ୍ଚ କରୁଛନ୍ତି। ନିଲାମ୍ବୁର ଆସନରେ 10 ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ସିରିଆର ଦାମାସ୍କସ୍ଥିତ ମାର୍ ଏଲିୟାସ୍ ଚର୍ଚ୍ଚରେ ଆତ୍ମଘାତୀ ବୋମା ବିସ୍ଫୋରଣରେ 19 ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ଚର୍ଚ୍ଚରେ ସମୂହ ପ୍ରାର୍ଥନା ଚାଲିଥିଲା ବେଳେ ଜଣେ ଆତ୍ମଘାତୀ ଏହି ବିସ୍ଫୋରଣ କରିଥିବା ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ରକ୍ତଦାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଗୋପାଳ ପଟିଦାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123210500 ଓ 01123344 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଅର୍ପଣ କରୁଛି ଶ୍ରଦ୍ଧାଞ୍ଜଳି। ମୁମ୍ବାଇଠାରେ ଏଷ୍ଟିମେଟ୍ କମିଟିର 2 ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ଲୋକସଭା ବାଚସ୍ପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ଉପରେ ପର୍ଯ୍ୟବସିତ ପୁସ୍ତକ ଉନ୍ମୋଚନ କରିବେ ପ୍ରତିରକ୍ଷା ମନ୍ତ୍ରୀ। ଆମେରିକାର ଆକ୍ରମଣ ପରେ ତୈଳ ଏବଂ ଗ୍ୟାସ୍ ରପ୍ତାନୀ ହେଉଥିବା ହର୍ମୁଜ୍ ଚ୍ୟାନେଲ୍କୁ ବନ୍ଦ କରିବା ଲାଗି ଇରାନର ନିଷ୍ପତ୍ତି ଏବଂ 4 ରାଜ୍ୟର 5 ବିଧାନସଭା ଆସନ ଉପନିର୍ବାଚନର ଭୋଟ୍ ଗଣତି ଜାରି। ସମ୍ବାଦ ଶେଷ ହେଲା।